ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ଲୋକସଭାରେ ଆଜି ନିର୍ବାଚନୀ ସଂସ୍କାର ସମ୍ପର୍କରେ ହେବ ଆଲୋଚନା, ରାଜ୍ୟସଭାରେ ଜାତୀୟ ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ନେଇ ଆଲୋଚନା ପାଇଁ ରହିଛି କାର୍ଯ୍ୟସୂଚୀ, ଦେଶରେ ଆଜି ସୁଦ୍ଧା ବିମାନ ଉଡ଼ାଣ ସମ୍ପୂର୍ଣ୍ଣ ସ୍ୱାଭାବିକ ହେବ କହିଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ, ନୂଆଦିଲ୍ଲୀରେ ଆଜି ଜାତୀୟ ହସ୍ତଶିଳ୍ପ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି, ୟୁକ୍ରେନ୍ ପ୍ରସଙ୍ଗରେ ଆଜି ଜାତିସଂଘ ସୁରକ୍ଷା ପରିଷଦର ଅନୁଷ୍ଠିତ ହେବ ମୁକ୍ତ ବୈଠକ, ଏବଂ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି କଟକ ବାରବାଟୀ ଷ୍ଟାଡିୟମ୍ଠାରେ ଖେଳାଯିବ T20 କ୍ରିକେଟ୍ ମ୍ୟାଚ୍. ଲୋକସଭାରେ ଆଜି ନିର୍ବାଚନୀ ସଂସ୍କାର ସମ୍ପର୍କରେ ଆଲୋଚନା ହେବ, ରାଜ୍ୟସଭାରେ ଜାତୀୟ ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ସମ୍ପର୍କରେ ଆଲୋଚନା ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଲୋକସଭାରେ ଗତକାଲି ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଅବସରରେ ଆଲୋଚନାରେ ଭାଗ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ମୁକାବିଲାର ଆହ୍ୱାନ ଲାଗି ଭାରତର ସାମର୍ଥ୍ୟ ରହିଛି ଏବଂ ବନ୍ଦେ ମାତରମ୍ର ଶକ୍ତି ଓ ପ୍ରେରଣା ଦେଶବାସୀଙ୍କୁ ଦୃଢ଼ତା ପ୍ରଦାନ କରିଛି। ବନ୍ଦେ ମାତରମ୍ କେବଳ ଏକ ଗୀତ ନୁହେଁ, ବରଂ ନାଗରିକମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ପ୍ରତି ସଜାଗ କରାଇବା କ୍ଷେତ୍ରରେ ପ୍ରେରଣାର ସ୍ରୋତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
आपातकाल की जंजीरों में जकड़ा हुआ, जब वंदे मातरम 100 साल का हुआ, अत्यंत उत्तम पर्व था, तब भारत के संविधान का गला घोंट दिया गया था। जब वंदे मातरम 100 साल का हुआ, तब देशभक्ति के लिए जीने मरने वाले लोगों को जेल के सलाखों के पीछे बंद कर दिया गया।
श्री मोदी कहते, आत्मनिर्भर भारत स्वप्न पूरण दिगरे वंदे मातरम देशवासियों प्रेरणा पलटी। ଗତକାଲି ଲୋକସଭାରେ ଜାତୀୟ ସଙ୍ଗୀତ ବନ୍ଦେ ମାତରମ୍ର 150ତମ ବାର୍ଷିକୀ ପାଳନ ନେଇ ସ୍ୱତନ୍ତ୍ର ଆଲୋଚନା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ଏହି ଜାତୀୟ ସଙ୍ଗୀତକୁ 1875 ମସିହାରେ ରଚନା କରିଥିଲେ।
ଭାରତ ହର ଚୁନୌତିଓକୁ ପାର କରନେ ମେ ସାମର୍ଥ ହେ, ବନ୍ଦେ ମାତରମ୍ କେ ଭାବ କି ଓ ତାକତ୍ ହେ। ବନ୍ଦେ ମାତରମ୍ କେ ସିର୍ଫ ଗୀତ ୟା ଭାବ ଗୀତ ନହିଁ, ୟେ ହମାରେ ଲିଏ ପ୍ରେରଣା ହେ, ରାଷ୍ଟ୍ର କେ ପ୍ରତି କର୍ତ୍ତବ୍ୟୋଁ କେ ଲିଏ ହମେ ଜଗଜୋଡ଼ନେ ୱାଲା କାମ ହେ।
ଆଲୋଚନା ଆରମ୍ଭ କରି ଶ୍ରୀ ମୋଦି କହିଥିଲେ, ବନ୍ଦେ ମାତରମ୍ ମଧ୍ୟ ଦେଶବାସୀଙ୍କୁ ଶକ୍ତି ଏବଂ ପ୍ରେରଣା ପ୍ରଦାନ କରିଥିଲା ଓ ସ୍ୱାଧୀନତା ସଂଗ୍ରାମକୁ ସ୍ୱପ୍ନ ହାସଲ କରିବାରେ ମାର୍ଗଦର୍ଶନ କରିଥିଲା। ବନ୍ଦେ ମାତରମ୍ଙ୍କୁ ସ୍ମରଣ କରିବା ଗୃହର ସମସ୍ତ ସଦସ୍ୟ ଏବଂ ଦେଶବାସୀଙ୍କ ପାଇଁ ବଡ଼ ସୌଭାଗ୍ୟ ବୋଲି ସେ କହିଛନ୍ତି। ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଦେଶକୁ ସ୍ୱାଧୀନ କରିବା ଲାଗି ବନ୍ଦେ ମାତରମ୍ ଏକ ଦୃଢ଼ ପ୍ରେରଣା ଭାବେ କାର୍ଯ୍ୟ କରିଥିଲା ବୋଲି ଶ୍ରୀ ମୋଦି କହିଥିଲେ। ଆଲୋଚନାରେ ଅଂଶଗ୍ରହଣ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ, ବନ୍ଦେ ମାତରମ୍ ହେଉଛି ଭାରତର ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ। ବ୍ରିଟିଶ ଶାସନ ବିରୋଧରେ ଲଢ଼େଇ ଜାରି ରଖିବା ଦିଗରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏହି ସଙ୍ଗୀତ ସାହସ ପ୍ରଦାନ କରିଥିଲା। ସେ ମଧ୍ୟ ଜାତୀୟ ସଙ୍ଗୀତ ଭାବରେ ବନ୍ଦେ ମାତରମ୍ଙ୍କୁ ଇତିହାସରେ ଉଚିତ ସ୍ଥାନ ମିଳିନଥିବା ନେଇ କଂଗ୍ରେସକୁ ସମାଲୋଚନା କରିଥିଲେ। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ବନ୍ଦେ ମାତରମ୍ଙ୍କୁ ଦେଶର ଆତ୍ମା ବୋଲି କହିବା ସହ ଭାରତୀୟମାନେ ଏହାକୁ ଗାଇଲାବେଳେ ଗର୍ବ ଅନୁଭବ କରନ୍ତି ବୋଲି କହିଥିଲେ। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏର ସଂସଦୀୟ ଦଳ ବୈଠକ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ସଂସଦ ଲାଇବ୍ରେରୀ ବିଲ୍ଡିଂର ଜିଏମ୍ସି ବାଲାଯୋଗୀ ଅଡିଟୋରିୟମ୍ରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି। ଏନ୍ଡିଏର ସମସ୍ତ ଲୋକସଭା ଏବଂ ରାଜ୍ୟସଭା ସଦସ୍ୟମାନଙ୍କୁ ବୈଠକରେ ଉପସ୍ଥିତ ରହିବା ଲାଗି କୁହାଯାଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କହିଛନ୍ତି, ଦେଶରେ ଆଜି ସୁଦ୍ଧା ବିମାନ ଉଡ଼ାଣ ସମ୍ପୂର୍ଣ୍ଣ ସ୍ୱାଭାବିକ। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଇଣ୍ଡିଗୋ ପକ୍ଷରୁ ଦିଆଯାଇଥିବା କାରଣ ଦର୍ଶାଅ ନୋଟିସ୍ର ଜବାବର ବିଚାର କରୁଛନ୍ତି ଏବଂ ଆବଶ୍ୟକସ୍ଥଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ନାଇଡୁ କହିଛନ୍ତି। ଦୂରଦର୍ଶନ ନ୍ୟୁଜ୍ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଶ୍ରୀ ନାଇଡୁ କହିଛନ୍ତି, ବିମାନ ଉଡ଼ାଣ ନେଇ ସୃଷ୍ଟି ହୋଇଥିବା ସମସ୍ୟା ପାଇଁ ଇଣ୍ଡିଗୋ ସମ୍ପୂର୍ଣ୍ଣ ଭାବେ ଦାୟୀ। ଇଣ୍ଡିଗୋର ଆଭ୍ୟନ୍ତରୀଣ ପରିଚାଳନାରେ ତ୍ରୁଟି ହେତୁ ଏଭଳି ଅସୁବିଧା ଉପୁଜିଥିଲା ଏବଂ ଅନେକଗୁଡ଼ିଏ ଉଡ଼ାଣ ବାତିଲ କରାଯାଇଥିଲା। ସେ କହିଛନ୍ତି, ଫ୍ଲାଇଟ୍ ଡ୍ୟୁଟି ଟାଇମ୍ ଲିମିଟେସନ୍ ଯୋଗୁଁ ଆଦୌ ଅସୁବିଧା ସୃଷ୍ଟି ହୋଇନାହିଁ। ସେ କହିଛନ୍ତି, କେନ୍ଦ୍ର ସରକାର ସମସ୍ତ ବିମାନ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକୁ ସମାନ ଭାବରେ ବିବେଚନା କରୁଛନ୍ତି। ବେସାମରିକ ବିମାନ ଚଳାଚଳ ସଚିବ ସମୀର କୁମାର ସିହ୍ନା କହିଛନ୍ତି, ଇଣ୍ଡିଗୋ ପକ୍ଷରୁ ବିମାନ ସେବା ପ୍ରାୟତଃ ସ୍ୱାଭାବିକ ହୋଇଛି। ଗତକାଲି ଇଣ୍ଡିଗୋ 1800 ଉଡ଼ାଣ ସଫଳ ଭାବେ ପରିଚାଳନା କରିଛି, ଯାହା କମ୍ପାନୀର ସାଧାରଣ ଉଡ଼ାଣଠାରୁ ସାମାନ୍ୟ କମ୍ ରହିଛି। ସେ କହିଛନ୍ତି, ଆକାଶ, ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଏବଂ ସ୍ପାଇସ୍ ଜେଟ୍ ମଧ୍ୟ ପୂର୍ଣ୍ଣ ମାତ୍ରାରେ ଉଡ଼ାଣ କରୁଛନ୍ତି। ଯାତ୍ରୀମାନଙ୍କୁ ସେମାନଙ୍କ ଟିକଟ ବାବଦ ଅର୍ଥ ଓ ଲଗେଜ୍ ଫେରସ୍ତ ନେଇ ଶ୍ରୀ ସିହ୍ନା କହିଛନ୍ତି, ଯାତ୍ରୀମାନଙ୍କୁ ପାଖାପାଖି ସମସ୍ତ ଅର୍ଥ ପ୍ରଦାନ କରାଯାଇଛି। ଏ ବାବଦରେ 569 କୋଟିରୁ ଅଧିକ ଟଙ୍କା ଫେରସ୍ତ କରାଯାଇଥିବା ସେ କହିଛନ୍ତି। ମୋଟ 9000 ଲଗେଜ୍ ମଧ୍ୟରୁ 4500 ଯାତ୍ରୀଙ୍କୁ ଲଗେଜ୍ ଫେରସ୍ତ କରାଯାଇସାରିଥିବା ବେଳେ ଆସନ୍ତା 24 ଘଣ୍ଟା ମଧ୍ୟରେ ସମସ୍ତ ଯାତ୍ରୀଙ୍କ ପାଖରେ ସେମାନଙ୍କ ଲଗେଜ୍ ପହଞ୍ଚିଯିବ ବୋଲି ସେ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ କାରିଗରମାନଙ୍କୁ 2023 ଏବଂ 2024 ବର୍ଷ ପାଇଁ ହସ୍ତଶିଳ୍ପ ପୁରସ୍କାର ପ୍ରଦାନ କରିବେ। କାର୍ଯ୍ୟକ୍ରମରେ ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ଏବଂ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଉପସ୍ଥିତ ରହିବେ। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ପୁରସ୍କାରଗୁଡ଼ିକ ଅତୁଳନୀୟ କଳାତ୍ମକ ଉତ୍କର୍ଷତାକୁ ସ୍ୱୀକୃତି ଦେଇଥାଏ ଏବଂ ଦେଶର ସମୃଦ୍ଧ ଓ ବିବିଧ ହସ୍ତଶିଳ୍ପ ଐତିହ୍ୟର ସଂରକ୍ଷଣ ଏବଂ ପ୍ରୋତ୍ସାହନ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରକାଶ କରିଥାଏ। ଜାତୀୟ ହସ୍ତଶିଳ୍ପ ସପ୍ତାହ ପାଳନର ଅଂଶଭାବରେ ଭାରତର କାରିଗରମାନଙ୍କୁ ସମ୍ମାନ ସ୍ୱରୂପ ଏବଂ ହସ୍ତଶିଳ୍ପର ସ୍ଥାୟୀ ସାଂସ୍କୃତିକ ଗୁରୁତ୍ୱକୁ ପାଳନ କରିବା ନିମନ୍ତେ ପ୍ରତିବର୍ଷ ଡିସେମ୍ବର 8 ତାରିଖରୁ ଜାତୀୟ ହସ୍ତଶିଳ୍ପ ସପ୍ତାହ ପାଳନ କରାଯାଏ। ୟୁକ୍ରେନ୍ ପ୍ରସଙ୍ଗରେ ଆଜି ଜାତିସଂଘ ସୁରକ୍ଷା ପରିଷଦର ଏକ ମୁକ୍ତ ବୈଠକ ଅନୁଷ୍ଠିତ ହେବ। ଜାତିସଂଘର ସ୍ଥାୟୀ ସଦସ୍ୟ ଗଣମାଧ୍ୟମ ପକ୍ଷରୁ ଏହି ବିଷୟ ଘୋଷଣା କରାଯାଇଛି। ବୈଠକରେ ସ୍ଲୋଭେନିଆ ସମେତ ଡେନମାର୍କ, ଫ୍ରାନ୍ସ, ଇଂଲଣ୍ଡ, ଗ୍ରୀସ୍ ଏବଂ କୋରିଆ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରୁଷର ଦକ୍ଷିଣ ଏବଂ ପଶ୍ଚିମାଞ୍ଚଳର ବିଭିନ୍ନ ସ୍ଥାନରେ ଡ୍ରୋନ୍ ଆକ୍ରମଣ ନେଇ ସତର୍କତା ଜାରି କରାଯାଇଛି। ରୁଷ ପ୍ରଶାସନ ପକ୍ଷରୁ ସୁରକ୍ଷା ଦୃଷ୍ଟିରୁ ଦକ୍ଷିଣାଞ୍ଚଳରେ ଥିବା 4ଟି ବିମାନ ବନ୍ଦରରେ ବିମାନ ଉଡ଼ାଣ ବନ୍ଦ ରଖାଯାଇଛି। ଡ୍ରୋନ୍ ଆକ୍ରମଣ ନେଇ ସୂଚନା ମିଳିବା ପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିଭିନ୍ନ ସ୍ଥାନରେ ହାଇ ଆଲର୍ଟ ଜାରି କରାଯାଇଛି। ବରିଷ୍ଠ ସମାଜବାଦୀ ନେତା ତଥା ବିଶିଷ୍ଟ ସମାଜସେବୀ ଡକ୍ଟର ବାବା ଆଧାମଙ୍କ ଗତକାଲି ମହାରାଷ୍ଟ୍ରର ପୁନେଠାରେ 95 ବର୍ଷ ବୟସରେ ପରଲୋକ ହୋଇଛି। ସେ ପୁନା ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ତାଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ଆଜି 10:30 ହମଲ ଭବନ ମାର୍କେଟ ୟାର୍ଡଠାରେ ତାଙ୍କ ପାର୍ଥିବ ଶରୀରକୁ ଜନସାଧାରଣଙ୍କ ଦର୍ଶନ ପାଇଁ ରଖାଯିବ। ଆଜି 4:00 ବେଳେ ସ୍ୱର୍ଗତ ବାବା ଆଧାମଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। 2036 ସମୃଦ୍ଧ ଓଡ଼ିଶା ଏବଂ 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଭିତ୍ତିଭୂମି ନିର୍ମାଣ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ବୋଲି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଓଡ଼ିଶା ବିଧାନସଭାର ଗତକାଲି ଚଳିତ ଆର୍ଥିକ ବର୍ଷର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ଆଲୋଚନାର ଉତ୍ତରରେ ଶ୍ରୀ ମାଝୀ କହିଛନ୍ତି, ଅନ୍ନଦାତା, ମହିଳା, ଯୁବଗୋଷ୍ଠୀ ଏବଂ ଗରିବ ଲୋକଙ୍କ ପାଇଁ ବଜେଟ୍ରେ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ପ୍ରସ୍ତାବ ସରକାରଙ୍କର ରହିଛି। ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦ 6.11% ରହିଥିଲା, ଯାହାକି ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ସବୁଠାରୁ ଅଧିକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ଗୃହରେ ଆଗତ 17,440 କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହୋଇଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ତିରୁପତି ଏବଂ ସାଇନଗର ଶିରିଡ଼ିକୁ ସଂଯୋଗ କରୁଥିବା ଏକ ନୂତନ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବେ। ଶ୍ରୀ ବୈଷ୍ଣବ ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହାର ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି। ଏହି ସାପ୍ତାହିକ ଟ୍ରେନ୍ ଆସନ୍ତା 14 ତାରିଖରୁ ତିରୁପତିରୁ ପ୍ରତ୍ୟେକ ରବିବାର 4:00 ବାହାରିବ ଏବଂ ପ୍ରତ୍ୟେକ ସୋମବାର ସାଇନଗର ଶିରିଡ଼ିରୁ 7:35 ଚଳାଚଳ କରିବ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ 5 ଶୃଙ୍ଖଳା ବିଶିଷ୍ଟ T20ର ପ୍ରଥମ ମ୍ୟାଚ୍ ଆଜି ଓଡ଼ିଶାର କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। 7:00 ମ୍ୟାଚ୍ ଆରମ୍ଭ ହେବ। ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଛନ୍ତି, ଆହତ ହେବା ପରେ ଉଭୟ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶୁଭମନ ଗିଲ୍ ସୁସ୍ଥ ହୋଇ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆସନ୍ତା ଗୁରୁବାର ଦିନ ଚଣ୍ଡୀଗଡ଼ର ମୁଲାନପୁରରେ ଖେଳାଯିବାକୁ ଥିବାବେଳେ ତୃତୀୟ ମ୍ୟାଚ୍ ଧର୍ମଶାଳାରେ, ଚତୁର୍ଥ ମ୍ୟାଚ୍ ଲକ୍ଷ୍ନୌରେ ଏବଂ ପଞ୍ଚମ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ସୂଚନାଯୋଗ୍ୟ, ଭାରତ ଦିନିକିଆ ସିରିଜ୍ରେ ଦକ୍ଷିଣ ଆଫ୍ରିକାକୁ 2-1 ପରାସ୍ତ କରିଛି। ଏଫ୍ଆଇଏଚ୍ କନିଷ୍ଠ ମହିଳା ବିଶ୍ୱକପ୍ ହକିରେ ଆଜି ଚିଲିର ସାଣ୍ଟିଆଗୋରେ ଭାରତ ଏବଂ ଉରୁଗୁଏ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ 10:00 ମ୍ୟାଚ୍ ଖେଳାଯିବ। ପୁରୁଷ ହକିରେ ଗତକାଲି ଦକ୍ଷିଣ ଆଫ୍ରିକାର କେପ୍ଟାଉନ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ 2-2 ଡ୍ର ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଲୋକସଭାରେ ଆଜି ନିର୍ବାଚନୀ ସଂସ୍କାର ସମ୍ପର୍କରେ ହେବ ଆଲୋଚନା। ରାଜ୍ୟସଭାରେ ଜାତୀୟ ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ନେଇ ଆଲୋଚନା ପାଇଁ ରହିଛି କାର୍ଯ୍ୟସୂଚୀ। ଦେଶରେ ଆଜି ସୁଦ୍ଧା ବିମାନ ଉଡ଼ାଣ ସମ୍ପୂର୍ଣ୍ଣ ସ୍ୱାଭାବିକ ହେବ, କହିଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଜାତୀୟ ହସ୍ତଶିଳ୍ପ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ୟୁକ୍ରେନ୍ ପ୍ରସଙ୍ଗରେ ଆଜି ଜାତିସଂଘ ସୁରକ୍ଷା ପରିଷଦର ଅନୁଷ୍ଠିତ ହେବ ମୁକ୍ତ ବୈଠକ ଏବଂ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ T20 କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।